ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ହେ ସଦା ପ୍ରଭୁ ଧନ୍ୟ ତୁମ ନାମ, ଧନ୍ୟ ତୁମ ପ୍ରେମ। ହେ ସଦା ପ୍ରଭୁ ଧନ୍ୟ ତୁମ
শ্রোতা। আমি আশা করুছু যে আমার কার্যক্রম আপনার পছন্দ লাগুব। আপনার মতামত জনাইব আমার এই ঠিকার যোগাযোগ করতু। আমার ঠিকা আডভেটিজ মিডিয়া সেটর, এসডিএ মিশন কম্পাউন্ড, সাি পার্ক, পুণে 411037, মহারাষ্ট্র। বা খোলতু আমার ওয়েবসাইট যেকোন আন্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori।
ପଛକୁ ଫେରିବା ନାହିଁ ଭାଗ ଏକ। ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମପିତାଙ୍କ ମଧୁର ନାମରେ ମୁଁ ପାଷ୍ଟ ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ, କଷ୍ଟ, ବାଧା, କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ଶୟତାନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ପଛକୁ ଫେରିବା ନାହିଁ ଭାଗ ଏକ। ବନ୍ଧୁ, ବେଳେ ବେଳେ ଆମେ ଏପରି ନିର୍ଣ୍ଣୟ ନେଇଥାଉ କି ମୋ ଜୀବନରେ ବା ମୋ କାର୍ଯ୍ୟରେ ବା ମୋ ଚାଲିଚଳନରେ ବା ମୋ କଥାବାର୍ତ୍ତାରେ କେବେ ହେଲେ ମୁଁ ପଛକୁ ଫେରିବି ନାହିଁ। ସେହିପରି ଆଜିର ଆଲୋଚନା ହେଉଛି ପଛକୁ ଫେରିବା ନାହିଁ। ଯେତେବେଳେ ଜଣେ ସ୍କାଏ ଡ୍ରାଇଭର ବିନା ବିମାନ ଦ୍ୱାରର ଧାରାକୁ ଯାଇ ବିମାନ ଠାରୁ ଡେଇଁ ପଡ଼େ, ସେ ଜାଣେ ଯେ ସେ ପଛକୁ ଫେରିବ ନାହିଁ। ସେ ବହୁତ ଦୂରକୁ ଯାଇଛି ଏବଂ ଯଦି ସେ ନିଜ ପାରାସୁଟ୍ରୁ ବାନ୍ଧିବାକୁ ଭୁଲି ଯାଆନ୍ତି ତେବେ ତାକୁ କିଛି ବଞ୍ଚାଇ ପାରିବ ନାହିଁ ଏବଂ ସେ ନିଶ୍ଚିତ ଭାବରେ ଏକ ଭୟଙ୍କର ମୃତ୍ୟୁରେ ପଡ଼ିବେ। କି ଦୁଃଖଦ ଘଟଣା ବନ୍ଧୁ, କିନ୍ତୁ ଆହୁରି ଖରାପ କିଛି ଅଛି ଯାହା ଜଣେ ବ୍ୟକ୍ତିଙ୍କ ସହିତ ହୋଇପାରେ। ବାସ୍ତବରେ ଈଶ୍ୱରଙ୍କ ସହିତ ତୁମର ସମ୍ପର୍କରେ କୌଣସି ପ୍ରତ୍ୟାବର୍ତ୍ତନ ନହେବା ବହୁତ ଖରାପ। ତଥାପି ଲକ୍ଷ ଲକ୍ଷ ଲୋକ ଏହି ଆଡ଼କୁ ଆସୁଛନ୍ତି ଏବଂ ସେମାନଙ୍କର କୌଣସି ଧାରଣା ନାହିଁ। ଏହା ସମ୍ଭବ କି ତୁମ୍ଭେ ସେମାନଙ୍କର ମଧ୍ୟରୁ ଜଣେ? ଏପରି ଭୟଙ୍କର ପାପ କ'ଣ ଯାହା ଏପରି ଭାଗ୍ୟର କାରଣ ହୋଇପାରେ? ଈଶ୍ୱର କାହିଁକି କ୍ଷମା କରିପାରିବେ ନାହିଁ? ଏକ ସ୍ୱସ୍ଥ ଏବଂ ଅନୁପ୍ରବେଶକାରୀ ଉତ୍ତର ପାଇଁ ଯାହା ମଧ୍ୟ ଭରସାରେ ପରିପୂର୍ଣ୍ଣ। ଏହି ଚିତ୍ତାକର୍ଷକ ଅଧ୍ୟୟନ ଯାହା ଆମେ ଦେଖୁଛୁ ତାହା ହେଉଛି କେତେକ ଲୋକ ପଛକୁ ଫେରନ୍ତି ନାହିଁ। ବନ୍ଧୁ, ପାପ କ'ଣ ଯାହା ଈଶ୍ୱରଙ୍କ କ୍ଷମା କରିପାରିବେ ନାହିଁ? ମାଥ୍ୟୁ ତାର 12:31 ଯୀଶୁ କହିଲେ, ପ୍ରତ୍ୟେକ ପାପ, ପ୍ରତ୍ୟେକ ନିନ୍ଦା ପୁରୁଷମାନଙ୍କୁ କ୍ଷମା କରାଯିବ, କିନ୍ତୁ ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦା, ଆତ୍ମାଙ୍କ ବିରୁଦ୍ଧରେ ପାପ, ଆତ୍ମାଙ୍କ ବିରୁଦ୍ଧରେ ଯାହା କରନ୍ତି ସେମିତି ଲୋକମାନଙ୍କୁ କ୍ଷମା କରାଯିବ ନାହିଁ। ମନେ ରଖନ୍ତୁ, ପ୍ରତ୍ୟେକ ପାପ, ପ୍ରତ୍ୟେକ ନିନ୍ଦା ଯାହା ମନୁଷ୍ୟ କରନ୍ତି ପ୍ରଭୁଙ୍କ ବିରୁଦ୍ଧରେ ତାହା କ୍ଷମା କରାଯିବ। ମାତ୍ର ଯେଉଁ ଲୋକ, ଯେଉଁ ବ୍ୟକ୍ତି ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦା କରେ ବା ପାପ କରେ ସେହିପରି ପାପ କେବେ ହେଲେ କ୍ଷମା କରାଯିବ ନାହିଁ ବୋଲି ମାଥ୍ୟୁ ତାର 12:31 ଆମେ ପାଉଛୁ। କାରଣ ସେହି ପବିତ୍ର ଆତ୍ମା ଆମ ସହ ସଦାସର୍ବଦା ରହୁଛନ୍ତି, ଆମମାନଙ୍କୁ ସକର୍ମ ବିଷୟରେ ଚିନ୍ତା ଧାରଣା ଦିଅନ୍ତି, ଆମମାନଙ୍କୁ ଭଲ କାମ କରିବା ପାଇଁ ଭଲ ରାସ୍ତାରେ ନିଅନ୍ତି। ଆଉ ତାଙ୍କ କଥା ଯଦି ନ ମାନିବା, ତା କଥା ନ ମାନି ଯଦି ଆମେ ପାପ କରିବା ତେବେ ସେହି ପାପକୁ କ୍ଷମା କରାଯିବ ନାହିଁ। ଈଶ୍ୱର କ୍ଷମା କରିପାରିବେ ନାହିଁ ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦା। କିନ୍ତୁ ଆତ୍ମା ବିରୁଦ୍ଧରେ ନିନ୍ଦା କ'ଣ? ଏହି ପାପ ବିଷୟରେ ଲୋକଙ୍କର ଅନେକ ଭିନ୍ନ ବିଶ୍ୱାସ ଅଛି। କେତେକ ବିଶ୍ୱାସ କରନ୍ତି ଏହା ହତ୍ୟା, କେତେକ ପବିତ୍ର ଆତ୍ମାଙ୍କ ଅଭିଶାପ ଦିଅନ୍ତି, କେତେକ ଆତ୍ମହତ୍ୟା, କେତେକ ଏକ ଜନ୍ମିତ ଶିଶୁକୁ ହତ୍ୟା, କେତେକ କୃଷ୍ଣଙ୍କ ଅସ୍ୱୀକାର, କେତେକ ଏକ ଘୃଣ୍ୟ ଦୁଷ୍ଟ କାର୍ଯ୍ୟ, ଏବଂ ଅନ୍ୟମାନେ ମିଥ୍ୟା ଦେବତାଙ୍କୁ ପୂଜା କରନ୍ତି। ପରିବର୍ତ୍ତେ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ କିଛି ସାହାଯ୍ୟକାରୀ ଆଲୋକ ପ୍ରଦାନ କରିବ। ବନ୍ଧୁ, ଈଶ୍ୱର କ୍ଷମା କରିପାରିବେ ନାହିଁ। ମନେ ରଖନ୍ତୁ, ଯେଉଁ ବ୍ୟକ୍ତି ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦା କରେ, ପାପ କରେ, ସେହିପରି ବ୍ୟକ୍ତିକୁ ଈଶ୍ୱର ପାପ ସେମାନଙ୍କ ପାପ କ୍ଷମା କରିବେ ନାହିଁ। ଆତ୍ମା ବିରୁଦ୍ଧରେ ନିନ୍ଦା ତାହା ମାନେ କ'ଣ? ଯେପରିକି ଅନେକଙ୍କର ଅନେକ ଭାବନା ରହିଅଛି, ଅନେକ ବିଶ୍ୱାସ ରହିଅଛି। କେତେକ ଏହିପରି ବିଶ୍ୱାସ କରନ୍ତି କି ହତ୍ୟା, ଆଉ କେତେକ ଏହିପରି ବିଶ୍ୱାସ କରନ୍ତି କି ପବିତ୍ର ଆତ୍ମାଙ୍କୁ ଅଭିଶାପ ଦେବା, ଆଉ ଅନ୍ୟ ଲୋକ ଏହିପରି ବିଶ୍ୱାସ କରନ୍ତି ଯେ ଆତ୍ମହତ୍ୟା, ଆଉ କେହି କେହି ଏହିପରି ବିଶ୍ୱାସ କରନ୍ତି ଯେ ଜନ୍ମିତ ଶିଶୁକୁ ହତ୍ୟା, ଆଉ କେତେ ଖ୍ରୀଷ୍ଟଙ୍କ ଅସ୍ୱୀକାର, ଆଉ ଅନ୍ୟ କେହି ଘୃଣ୍ୟ ଦୁଷ୍ଟ କାର୍ଯ୍ୟ, ଏବଂ ଅନ୍ୟମାନେ ମିଥ୍ୟା ଦେବତାଙ୍କୁ ପୂଜା କରନ୍ତି। ଏହି ପରିବର୍ତ୍ତେ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ କିଛି ସାହାଯ୍ୟକାରୀ ଆଲୋକ ପ୍ରଦାନ କରୁଛି। କୋଟି ବାଇବଲରେ ପାପ ଏବଂ ନିନ୍ଦା ବିଷୟରେ ବାଇବଲ କ'ଣ କହିଛି? ତାହେଲେ ମାଥ୍ୟୁ ତାର 12:31 ଆମେ ପାଉ, ପ୍ରତ୍ୟେକ ପାପ, ପ୍ରତ୍ୟେକ ନିନ୍ଦା ପୁରୁଷମାନଙ୍କୁ କ୍ଷମା କରାଯିବ। ପ୍ରତ୍ୟେକ ପାପ ଯେଉଁ ମଣିଷ କରେ, ପ୍ରତ୍ୟେକ ନିନ୍ଦା ଯେଉଁ ମଣିଷ କରେ ପ୍ରଭୁଙ୍କ ବିରୁଦ୍ଧରେ, ସେହି ପାପ କ୍ଷମା କରାଯିବ। ବାଇବଲ କୁହେ ଯେ ବନ୍ଧୁ, ସମସ୍ତ ପ୍ରକାର ପାପ, ସମସ୍ତ ପ୍ରକାର ନିନ୍ଦା କ୍ଷମା କରାଯିବ। ତେଣୁ ପ୍ରଶ୍ନର ତାଲିକାରେ ଯାହା ଆମେ ଦେଖିଲୁ, ତାଲିକାଭୁକ୍ତି ପାପ ଗୁଡ଼ିକ ମଧ୍ୟରୁ କୌଣସି ପାପ ନୁହେଁ ଯାହା ଈଶ୍ୱର କ୍ଷମା କରିପାରିବେ ନାହିଁ। କୌଣସି ପ୍ରକାରର କୌଣସି କାର୍ଯ୍ୟ କ୍ଷମାହୀନ ପାପ ନୁହେଁ, ଏହା ପରସ୍ପର ବିରୋଧୀ ମନେ ହୁଏ। କିନ୍ତୁ ନିମ୍ନଲିଖିତ ଦୁଇଟି ବକ୍ତବ୍ୟ ସତ୍ୟ। ପ୍ରଥମ, ଯେକୌଣସି ପ୍ରକାରର ପାପ ଏବଂ ନିନ୍ଦା କ୍ଷମା କରାଯିବ। ଏକ, ଦୁଇ, ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦା କିମ୍ବା ପାପ କ୍ଷମା କରାଯିବ ନାହିଁ। ପ୍ରଥମରେ ଆମେ ଦେଖୁଛୁ, ଯେକୌଣସି ପ୍ରକାର ପାପ ଏବଂ ନିନ୍ଦା କ୍ଷମା କରାଯିବ। ଦ୍ୱିତୀୟରେ ଆମେ ଦେଖୁଛୁ କି ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦା କିମ୍ବା ପାପ କ୍ଷମା କରାଯିବ ନାହିଁ। ଉଭୟ ବିପୂର୍ତ୍ତି ତିଆରି କଲେ ଯୀଶୁ ମାଥ୍ୟୁ 12:31 ଉଭୟ ବିପୂର୍ତ୍ତି କରିଥିଲେ, ତେଣୁ ଏଠାରେ କୌଣସି ତ୍ରୁଟି ନାହିଁ। ପିତୃତ୍ରୁଟି ସଂସ୍କୃତିତ କରିବାକୁ ଆମକୁ ପବିତ୍ର ଆତ୍ମାଙ୍କ କାର୍ଯ୍ୟ ଆବିଷ୍କାର କରିବାକୁ ପଡ଼ିବ। ତାହେଲେ ସେହି ପବିତ୍ର ଆତ୍ମା କାର୍ଯ୍ୟର କ'ଣ, ଚାଲନ୍ତୁ ତାକୁ ଆବିଷ୍କାର କରିବା। ଯହନ 16:8-13 ଆମେ ଦେଖୁ ଏହିପରି ଯେ, ସେ ପବିତ୍ର ଆତ୍ମା ଜଗତକୁ ପାପ, ଧାର୍ମିକତା ଏବଂ ନ୍ୟାୟ ବିଷୟରେ ଦୋଷୀ ସାବ୍ୟସ୍ତ କରିବେ। କିଏ ସେହି ପବିତ୍ର ଆତ୍ମା? ସେ ପବିତ୍ର ଆତ୍ମା ଜଗତକୁ ପାପ, ଧାର୍ମିକତା ଏବଂ ନ୍ୟାୟ ବିଷୟରେ ଦୋଷୀ ସାବ୍ୟସ୍ତ କରିବେ। ସେ ତୁମକୁ ସମସ୍ତ ସମସ୍ତ ସତ୍ୟର ମାର୍ଗଦର୍ଶନ କରିବେ। କିଏ ବନ୍ଧୁ? ସେହି ପବିତ୍ର ଆତ୍ମା ଆମମାନଙ୍କୁ ଧାର୍ମିକତା ଏବଂ ନ୍ୟାୟ ବିଷୟରେ ଦୋଷୀ ସାବ୍ୟସ୍ତ କରିବେ। ତା ଛଡ଼ା ସମସ୍ତ ସତ୍ୟର ମାର୍ଗଦର୍ଶନ କରିବେ ସେହି ପବିତ୍ର ଆତ୍ମା। ପବିତ୍ର ଆତ୍ମାଙ୍କର କାର୍ଯ୍ୟ ହେଉଛି ଆମକୁ ପାପରେ ଦୋଷୀ କରିବା ଏବଂ ଆମକୁ ସମସ୍ତ ସତ୍ୟକୁ ମାର୍ଗଦର୍ଶନ କରିବାର କାର୍ଯ୍ୟ। ସମସ୍ତ ସତ୍ୟକୁ ମାର୍ଗଦର୍ଶନ କରିବା ଆଉ ପବିତ୍ର ଆତ୍ମା ପରିବର୍ତ୍ତନ ପାଇଁ ଈଶ୍ୱରଙ୍କର ସ୍ୱସ୍ଥ। ପବିତ୍ର ଆତ୍ମା ବିନା କେହି ପାପ ପାଇଁ ଦୁଃଖ ଅନୁଭବ କରିପାରିବ ନାହିଁ କିମ୍ବା କେହି ପରିବର୍ତ୍ତନ ହୋଇପାରିବ ନାହିଁ, ଯେହେତୁ ପବିତ୍ର ଆତ୍ମା ହିଁ ଆମମାନଙ୍କୁ ଏହା ସବୁ କରେ। ତାହେଲେ ଯାହା ଆମେ ଦେଖୁଛୁ ଚତୁର୍ଥରେ, ଯେତେବେଳେ ପବିତ୍ର ଆତ୍ମା ଦୋଷୀ ବୋଲି ଆମକୁ ଦର୍ଶାଏ, ଆମକୁ ପାପରେ ଦୋଷୀ କରନ୍ତି, କ୍ଷମା ଦେବା ପାଇଁ ଆମେ କ'ଣ କରିବା ଉଚିତ? ଯଦି ଆମେ ଦେଖିବା ପ୍ରଥମ ଜହନ 1:9 ସେଠି କୁହାଯାଉଛି, ଯଦି ଆମେ ଆମ ନିଜ ନିଜ ପାପ ଯଦି ସ୍ୱୀକାର କରୁ ଆଉ ଯଦି ଆମେ ବିଶ୍ୱସ୍ତ ଅଟୁ ତେବେ ଆମ ପାପ ସବୁ କ୍ଷମା କରିବାକୁ ସମସ୍ତ ଅଧର୍ମରୁ ଆମକୁ ପରିଷ୍କାର କରିବାକୁ ପରମେଶ୍ୱର ଅଛନ୍ତି। ଏହିପରି ପ୍ରଥମ ଜନ 1:9 ଦେଖାଉଛି, ଯଦି ଆମେ ଆମର ପାପ ସ୍ୱୀକାର କରିବା। ହଁ ବନ୍ଧୁ, ଯଦି ଆମେ ଆମର ପାପ ସ୍ୱୀକାର କରିବା, ଆମର ପରମେଶ୍ୱର ଅଛନ୍ତି ବର୍ତ୍ତମାନ, ସେ ଆମ ପାପକୁ କ୍ଷମା କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ଆମେ ଏହିପରି ବିଶ୍ୱାସ କରିବାକୁ ପଡ଼ିବ ଯେ ପରମେଶ୍ୱର ଆମର ପାପକୁ କ୍ଷମା କରନ୍ତି, ଆମକୁ ଆମର ପାପ କ୍ଷମା କରିବେ। ଆମର ପାପ ହିଁ ଆମର ସମସ୍ତ ଧର୍ମରୁ ଆମକୁ ପରିଷ୍କାର କରିବେ ବୋଲି ଯଦି ଆମେ ବିଶ୍ୱାସ କରିବା, ତାହେଲେ ଆମେ ପରମେଶ୍ୱର ଆମ ପାପ କ୍ଷମା କରିବେ। ଯେତେବେଳେ ପବିତ୍ର ଆତ୍ମା ଦ୍ୱାରା ପାପ ପାଇଁ ଦୋଷୀ ସାବ୍ୟସ୍ତ ହୁଅନ୍ତି, କ୍ଷମା ହେବା ପାଇଁ ଆମ ପାପ ସ୍ୱୀକାର କରିବାକୁ ପଡ଼ିବ। ଯେତେବେଳେ ଆମେ ସେମାନଙ୍କୁ ସ୍ୱୀକାର କରୁ, ଈଶ୍ୱର କେବଳ କ୍ଷମା କରନ୍ତି ନାହିଁ, ବରଂ ସେ ଆମମାନଙ୍କୁ ଆମ ସମସ୍ତ ଧର୍ମରୁ ମଧ୍ୟ ଶୁଦ୍ଧ କରନ୍ତି ବୋଲି ଆମେ ଦେଖୁଅଛୁ। ପବିତ୍ର ଶାସ୍ତ୍ର ବାଇବଲ ଈଶ୍ୱର ଆମମାନଙ୍କ ପାଇଁ ଅପେକ୍ଷା କରିଛନ୍ତି ବୋଲି କହୁଅଛି, ଏବଂ ଆପଣ କରିଥିବା ସମସ୍ତ ପାପ ପାଇଁ କ୍ଷମା କରିବାକୁ ସେ ପ୍ରସ୍ତୁତ ଅଛନ୍ତି ବୋଲି ପବିତ୍ର ଶାସ୍ତ୍ର ବାଇବଲ ଆମମାନଙ୍କୁ କହୁଅଛି। ପଢ଼ନ୍ତୁ ଗୀତ ସଂଗୀତା 68:5, କ୍ଷମା କରନ୍ତୁ 86:5, କିନ୍ତୁ ଯଦି ଆପଣ ଏହାକୁ ସ୍ୱୀକାର କରନ୍ତି ଏବଂ ପରିତ୍ୟାଗ କରନ୍ତି। ହଁ ବନ୍ଧୁ, ଯୀଶୁ ପ୍ରଭୁ ଆମର ପାପ ସବୁ କ୍ଷମା କରିବାକୁ ପ୍ରସ୍ତୁତ ଅଛନ୍ତି। ଯଦି ପବିତ୍ର ଆତ୍ମା ଦ୍ୱାରା ଦୋଷୀ ସାବ୍ୟସ୍ତ ହେଲେ ଆମେ ନିଜ ପାପ ସ୍ୱୀକାର ନ କରିବା କ'ଣ ହେବ? ପବିତ୍ର ଆତ୍ମା ଯଦି ଆମକୁ ଦୋଷୀ ବୋଲି ସାବ୍ୟସ୍ତ ଦେଲା, ହେଲେ ଯଦି ଦୋଷୀ ବୋଲି ସାବ୍ୟସ୍ତ ଭଳି ଆମେ ଜାଣିଲା ପରେ ମଧ୍ୟ ଯଦି ଆମେ ନିଜ ପାପ ସ୍ୱୀକାର ନ କରିବା, ତେବେ କ'ଣ ହେବ? ହିତୋପଦେଶ 28:13 ଲେଖାଯାଇଛି, ଯେଉଁ ଲୋକ ନିଜ ପାପକୁ ଆଚ୍ଛାଦନ କରେ ସେ ସଫଳ ହେବ ନାହିଁ। ଯେଉଁ ଲୋକ ନିଜ ପାପକୁ ଆଚ୍ଛାଦନ କରେ ନାହିଁ ବା ଅସ୍ୱୀକାର କରେ ନାହିଁ ବା ସ୍ୱୀକାର କରେ ନାହିଁ କି ମୁଁ ପାପ କରୁଛି ବୋଲି, ତେବେ ତାର ଫଳ କ'ଣ ହେଉଛି? ସେ କେବେ ହେଲେ ସଫଳ ହେବ ନାହିଁ। କିନ୍ତୁ ଯେଉଁ ବ୍ୟକ୍ତି ସ୍ୱୀକାର କରେ, ଯେଉଁ ବ୍ୟକ୍ତି ପରିତ୍ୟାଗ କରେ, ସେହି ବ୍ୟକ୍ତି ଦୟା ପାଇବ ବୋଲି ଦେଖୁଅଛୁ। ଦେଖନ୍ତୁ ବନ୍ଧୁ, କେତେ ସୁନ୍ଦର ଭାବରେ ଆମେ ପାଉଅଛୁ, ଯେଉଁ ଲୋକ ନିଜ ପାପକୁ ସ୍ୱୀକାର କରେ ନାହିଁ ସେ କେବେ ହେଲେ ସଫଳ ହେବ ନାହିଁ। ଆଉ ଯେଉଁ ଲୋକ ନିଜ ପାପକୁ ସ୍ୱୀକାର କରିବ ତା ଛଡ଼ା ସେଇ ପାପକୁ ପରିତ୍ୟାଗ କରିବ ସେହି ବ୍ୟକ୍ତିକୁ କ'ଣ ହେବ, ସେ ଦୟା ପାଇବ ବୋଲି ମୁଁ ଦେଖୁଅଛୁ। ଯଦି ଆମେ ଆମର ପାପ ସ୍ୱୀକାର କରୁନାହୁଁ ତେବେ ଯୀଶୁ ଆମର ପାପ କ୍ଷମା କରିପାରିବେ ନାହିଁ ବନ୍ଧୁ। ତେଲେ ଆମର କର୍ତ୍ତବ୍ୟ କ'ଣ, ଆମେ ଆମ ପାପ ସ୍ୱୀକାର କରିବାକୁ ପଡ଼ିବ। ଯେବେ ଆମେ ଆମ ପାପ ସ୍ୱୀକାର କରିବା ପରମେଶ୍ୱର ଆମ ପାପ କ୍ଷମା କରିବେ। ଯଦି ଆମେ ପାପ ସ୍ୱୀକାର ନ କରିବା ତାହେଲେ ପରମେଶ୍ୱର କିପରି ଆମ ପାପ କ୍ଷମା କରିବେ। ଏହିପରି ଯେକୌଣସି ପାପ ଯାହାକୁ ଆମେ ସ୍ୱୀକାର କରୁନାହୁଁ ସେ ପର୍ଯ୍ୟନ୍ତ ଆମେ ଏହାକୁ ସ୍ୱୀକାର ନ କରିବା କ୍ଷମା ଯୋଗ୍ୟ ନୁହେଁ। କାରଣ କ୍ଷମା ସର୍ବଦା ସ୍ୱୀକାରକୁ ଅନୁସରଣ କରେ, କ୍ଷମା ସର୍ବଦା ସ୍ୱୀକାରକୁ ଅନୁସରଣ କରେ, ଏହା କଦାପି ଆଗେଇ ନାହିଁ। ପବିତ୍ର ଆତ୍ମାକୁ ପ୍ରତିରୋଧ କରିବାର ଭୟଙ୍କର ବିପଦ, ପବିତ୍ର ଆତ୍ମାଙ୍କ ପ୍ରତିରୋଧ କରିବା ଅତ୍ୟନ୍ତ ବିପଦଜନକ, କାରଣ ଏହା ଅତି ସହଜରେ ପବିତ୍ର ଆତ୍ମାକୁ ପ୍ରତ୍ୟାଖ୍ୟାନ କରିଥାଏ। ଯାହା ପାପ ଯାହା ଈଶ୍ୱର କେବେ କ୍ଷମା କରିପାରିବେ ନାହିଁ ବନ୍ଧୁ, ଏହା କୌଣସି ପ୍ରତ୍ୟାବର୍ତ୍ତନ ବିନ୍ଦୁ ଅତିକ୍ରମ କରୁଛି। ଯେହେତୁ ପବିତ୍ର ଆତ୍ମା ହିଁ ଆମକୁ ବିଶ୍ୱାସକୁ ଆଣିବା ପାଇଁ ଦିଆଯାଇଥିବା ଏକମାତ୍ର ପ୍ରତିନିଧି, ଯଦି ଆମେ ତାକୁ ସ୍ଥାୟୀ ଭାବରେ ପ୍ରତ୍ୟାଖ୍ୟାନ କରୁ ତେବେ ଆମର ମାମଲା ଆଶାବାଦୀ। ଏହି ବିଷୟ ଏତେ ଗୁରୁତ୍ୱପୂର୍ଣ୍ଣ ଯେ ଈଶ୍ୱର ଏହାକୁ ଶାସ୍ତ୍ରରେ ଅନେକ ଭିନ୍ନ ଉପାୟରେ ବର୍ଣ୍ଣନା କରିଛନ୍ତି ଏବଂ ବ୍ୟାଖ୍ୟା କରିଛନ୍ତି। ଆପଣ ଏହି ବିଷୟରେ ଟିକିଏ ମନରେ ଦିଅନ୍ତୁ ଆଉ ସେହି ପବିତ୍ର ଆତ୍ମାଠାରେ ବିଶ୍ୱାସ କରନ୍ତୁ। ତାହେଲେ ଚାଲନ୍ତୁ ବନ୍ଧୁ, ସେହି ପବିତ୍ର ଆତ୍ମା ଯିଏକି ଆମମାନଙ୍କ ସହ ସଦାସର୍ବଦା ରହୁଛନ୍ତି, ସେହି ଆମ ପାପ ସାବ୍ୟସ୍ତ କରୁଛନ୍ତି ଆଉ ସେହି ଧର୍ମ ରାସ୍ତାରେ କଢ଼ାଇ ନେଉଛନ୍ତି, ସମସ୍ତ ଧର୍ମ ପଥରେ ଏମାନଙ୍କୁ କଢ଼ାଉ ନେଉଛନ୍ତି, ସାହାଯ୍ୟ କରୁଛନ୍ତି। ଚାଲନ୍ତୁ ତାଙ୍କ କଥା ମାନିବା, ତାଙ୍କ ପରାମର୍ଶ ନେବା, ତାଙ୍କ ଆଜ୍ଞା ମାନିବା, ଯେହେତୁ ପରମେଶ୍ୱର ତାଙ୍କ ବିରୁଦ୍ଧରେ ପାପ ଯାହା ଆମେ କରୁଛୁ କ୍ଷମା କରିବେ ନାହିଁ। ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା ଅର୍ପଣ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତ ଆମମାନଙ୍କୁ ଶୁଣାଇଲେ ସେହି ବାକ୍ୟ ଅନୁସାରେ ଆମମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇ ଦିଅ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର, ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର, ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ଼ କରନ୍ତୁ ଆମର ମୋବାଇଲ୍ ଆପ୍, ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍ ଆଉ ଡାଉନଲୋଡ଼ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ସଦା ପ୍ରଭୁ ଧନ୍ୟ ତୁମ ନାମ ଧନ୍ୟ ତୁମ ପ୍ରେମ ହେ ସଦା ପ୍ରଭୁ ଧନ୍ୟ ତୁମ ନାମ ଧନ୍ୟ ତୁମ ପ୍ରେମ ପ୍ରତି ପ୍ରଭାତରେ ପାସେ ଥାଇ ସାନ୍ତନା ଦେଇଥାଉ ତୁମେ ମୋ ଅନ୍ତରେ ଥାଇ ଶକ୍ତି ଯୋଗାଇ ଦିଅ ପ୍ରତି ପ୍ରଭାତରେ ତୁମ ବିଶ୍ୱସ୍ତତା ଚିରନୂତନ ପ୍ରତି ମୁହୂର୍ତ୍ତରେ ପାସେ ପାସେ ଥାଇ ସାନ୍ତନା ଦେଇଥାଉ ତୁମେ ମୋ ଅନ୍ତରେ ଥାଇ ଶକ୍ତି ଯୋଗାଇ ଦିଅ ପ୍ରତି ପ୍ରଭାତରେ ତୁମ ବିଶ୍ୱସ୍ତତା ଚିରନୂତନ ପ୍ରତି ମୁହୂର୍ତ୍ତରେ